ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଭାଷାଭିତ୍ତିକ ରାଜ୍ୟ ଗଠନ ହେବାର୍ଥି ଓଡ଼ିଶା ଭାରତର ପହିଲା ରାଜ୍ୟ ଆଏ। 1936 ମସିହା ଆଜି ଦିନେ ଓଡ଼ିଶା ସ୍ୱତନ୍ତ୍ର ଭାଷାଭିତ୍ତିକ ରାଜ୍ୟ ହୋଇଥିଲା। ଆଜି ଦିନକେ ସୁର୍ତ୍ତା କରିକି April 1 ଓଡ଼ିଶା ଦିବସ ଭାବେ ପାଳନ କରାଯାଉଛି। ଓଡ଼ିଶା ଦିବସ ପାଳନ ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମମ୍ ପାଟି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇକରି ଓଡ଼ିଶାକେ ଗୋଟିଏ ସମୃଦ୍ଧ ଆଉ ବିକଶିତ ରାଜ୍ୟ କରବାର୍ଥି ସମକୁ ସଂକଳ୍ପବଦ୍ଧ ହେବାର୍କେ ଆହ୍ୱାନ ଦେଇଛନ୍। ବାଚସ୍ପତି ସୁରମା ପାଢ଼ି ଓଡ଼ିଶା ଦିବସ ଅବସରରେ ପୂର୍ତ୍ତିର ଚାରିଆଡ଼େ ରହୁଥିବା ଓଡ଼ିଆ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍। ଓଡ଼ିଶା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନଥି ବଡ଼ ଅବଦାନ ଦେଇଥିବା ବରପୁତ୍ରମାନଙ୍କ ନୀତି ଆଉ ଆଦର୍ଶକେ ସବୁ ପିଢ଼ିକେ ଅନୁପ୍ରାଣିତ କରୁଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କର ବାର୍ତ୍ତାଥି କହିଛନ୍। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ତରଫ ଓଡ଼ିଶା ଦିବସ ଅବସରରେ ଆଜିଠାନୁ April 14 ତକ ଓଡ଼ିଆ ପକ୍ଷ ପାଳନ କରାଯିବା। ପୁରୀ ଜିଲ୍ଲା ସୁଆଣ୍ଡୋଠାରେ ଆଜି ସକାଳ ବେଲା ଆଉ ସଞ୍ଜବେଲା ଭୁବନେଶ୍ୱର କୃଷି ଶିକ୍ଷା ସଦନ OU18 ରାଜ୍ୟସ୍ତରୀୟ ଓଡ଼ିଆ ଦିବସ ସମାରୋହର ଆୟୋଜନ କରାଯିବା। କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ବିଧାନସଭାର ବଜେଟ୍ ଅଧିବେଶନ 5 ଆଗନୁ ଗଲାକାଲି ଡେରି ରାତି ତକ ଚାଲବାର ଉତ୍ରୁ ଶେଷ ହୋଇଛି। ବାଚସ୍ପତି ସୁରମା ପାଢ଼ୀ ଗୃହକେ ଅନିର୍ଦ୍ଦିଷ୍ଟ ସମୟ ତକ ମୁଲତବୀ ଘୋଷଣା କରିଛନ୍। ଅଧିବେଶନଟି ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଉତ୍ରୁ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବାର ସହିତ ସବୁ ସରକାରୀ ବିଶ୍ୱବିଦ୍ୟାଳୟ ଶିକ୍ଷକ କ୍ୟାଡର୍ତି ସଂରକ୍ଷଣ ବିଧେୟକ ବିଲ୍ 2026 ପାରିତ ହୋଇଛି। ଇତାର ସହିତ ବିଧାୟକ ବାଚସ୍ପତି ଉପବାଚସ୍ପତି ଓ ମନ୍ତ୍ରୀମାନଙ୍କ ଦରମା ଭତ୍ତା ଓ ପେନ୍ସନ୍ ବଢ଼ାବାର ବାବଦ 4 ବିଲ୍ ପ୍ରତ୍ୟାହାର କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଭୁବନେଶ୍ୱର ବାବାସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲର ଭିସା ଆବେଦନ କେନ୍ଦ୍ରର ଶୁଭାରମ୍ଭ କରିବେ। ଏହି ସେବା କେନ୍ଦ୍ର ଜରିଏ ଭିନ୍ ଭିନ୍ ରାଷ୍ଟ୍ରକେ ଭିସା ଆବେଦନ ସୁବିଧା ମିଳିପାରିବ ବୋଲି ସ୍ୱରାଷ୍ଟ୍ର ବିଭାଗ ତରଫ ସୂଚନା ଦିଆଯାଇଛି। ଦେଶେ ଆଜିଠାନୁ ପହିଲା ଖେପ ଜନଗଣନା ମୂଲ ହେଉଛି। ପହିଲା ଖେପେ 15 ଧରିକରି ସ୍ୱଗଣନା କରାଯିବା। ଏଥି 33 ପ୍ରଶ୍ନର ଉତ୍ତର ଜରିଏ ବ୍ୟବସ୍ଥା କରାଯାଇଛି। ଦେଶେ ପହିଲା ଥର ଲାଗି ଡିଜିଟାଲ ଜନଗଣନା ମୂଲ ହେଉଛି। ରାଜ୍ୟପାଳଙ୍କ ନୁ ଇ ଜନଗଣନା ମୂଲ ହେବା ଜନଗଣନା RTI ପରିସରଭୁକ୍ତ ନାଇଁ ହୁଏ। ନୂଆ ଆର୍ଥିକ ବଛର ସହିତ ଆଜିଠାନୁ ସାରା ଦେଶେ ନୂଆ ଆୟକର ଆଇନ କାର୍ଯ୍ୟକାରୀ ହେଉଛି। ଇ ଆଇନ ଗଲା 6 ଚାଲୁଥିବା ପୁରୁଣା ପ୍ରତ୍ୟକ୍ଷ ଟିକସ ଆଇନକେ ବାଦ୍ ଦେବା। ଏଥି ଅନୁପାଳନ ବ୍ୟବସ୍ଥା ଶବ୍ଦ ଓ ଟିକସ କ୍ଷେତ୍ରଟି ଭିନ୍ ଭିନ୍ ପରିବର୍ତ୍ତନ ଦେଖିବାର୍କେ ମିଳିବା। ଆୟକର ଫାଇଲିଂକେ ସରଳୀକରଣ କରବାର ଆଉ ଟିକସଦାତାମାନେ ବୁଝିପାରବାର ବାଗି ଶବ୍ଦମାନଙ୍କୁ ଇ ଆଇନଟି ପ୍ରାଥମିକତା ଦିଆଯାଇଛି। ଇତାର ଛଡ଼ା ଆୟକର ରିଟର୍ଣ୍ଣ ଫାଇଲ୍ କରବାର ସମୟକେ ବିଲ୍ ପରିବର୍ତ୍ତନ କରାଯାଇଛି। ବେତନଭୋଗୀ କର୍ମଚାରୀମାନଙ୍କ ଲାଗି ଏହି ସମୟ July 31 ଅପରିବର୍ତ୍ତିତ ରହିଛି। ରାଜ୍ୟ ଆଜିଠାନୁ ମୂଲ ହେବାର୍କେ ଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ SIRକେ ସ୍ଥଗିତ ରଖାଯାଇଛି। ଭିନ୍ ଭିନ୍ ରାଜ୍ୟର ବିଧାନସଭା ନିର୍ବାଚନକେ ନଜରଥି ରଖିକରି ଇତାକେ ସ୍ଥଗିତ ରଖାଯାଇଛି। ରାଜ୍ୟ ଇହାଦେ ତକ 90% ମ୍ୟାପିଂ ଶେଷ ହୋଇଛି। 2002 ଆଉ 2025 ଭୋଟର ତାଲିକା ଆଧାରଥି ଇ ମ୍ୟାପିଂ କରାଯାଉଛି। ସୁଭଦ୍ରା ଯୋଜନା ଲାଗି ଆଜିଠାନୁ ନୂଆ ପଞ୍ଜୀକରଣ ମୂଲ ହେଉଛି। ମହିଳା ଆଉ ଶିଶୁ ବିକାଶ ବିଭାଗର ସୂଚନା ଅନୁସାରେ April 30 ତକ ସୁଭଦ୍ରା ପୋର୍ଟାଲ ଜରିଏ ଯୋଗ୍ୟ ହିତାଧିକାରୀମାନେ ଆବେଦନ କରିପାରିବେ। ଆଗନୁ ଆବେଦନ ନାଇଁ କରିଥିବା ଯୋଗ୍ୟ ହିତାଧିକାରୀମାନେ ପଞ୍ଜୀକରଣ କରିପାରିବେ। ଏଥିଲାଗି ସବୁ ଅଙ୍ଗନୱାଡ଼ି କେନ୍ଦ୍ର ଆଉ CDPO କାର୍ଯ୍ୟାଳୟର ଫର୍ମ ଯୋଗାଇ ଦିଆଯିବା। ରାଜ୍ୟ ଆଇବାକାଲିଠାନୁ ହେବାର୍କେ ଥିବା ଖଡ଼ିଛୁଆଁ ଉତ୍ସବକେ ଅନିବାର୍ଯ୍ୟ କାରଣ ଲାଗି ଘୁଞ୍ଚାଇ ଦିଆଯାଇଛି। 2 ବଦଳେ ଆଇବା 4 ଦିନ ସାରା ରାଜ୍ୟ ଖଡ଼ିଛୁଆଁ ଉତ୍ସବ ପାଳନ କରାଯିବା। ଏ ବାବଦ ସବୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓସେପା ତରଫ ଚିଠି କରାଯାଇଛି। ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟସ୍ତରୀୟ ଖଡ଼ିଛୁଆଁ ଉତ୍ସବଟି ଯୋଗ ଦେଇକରି ଛୁଆମାନଙ୍କୁ ଖଡ଼ି ଛୁଆଁବେ। ଓଡ଼ିଆ ପକ୍ଷ ପାଳନ ଅବସରରେ ଆଇବା 8 ହେବାର୍କେ ଥିବା ରକ୍ତଦାନ ଅଭିଯାନ ପାଳନକେ ସଫଲ କରବା ଲାଗି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫ ଗଲାକାଲି ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ବୈଠକଟି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଅଶ୍ୱତୀ ଏସ୍ ଅଧ୍ୟକ୍ଷତା କରିକରି ଏହି ଅଭିଯାନ ଦିନ ରାଜ୍ୟ ରକ୍ତ ସଂଗ୍ରହ ସହିତ ସୁରକ୍ଷିତ ରକ୍ତଦାନ ଲାଗି ସଚେତନତା ସୃଷ୍ଟି କରିବାର ବାବଦେ ଆଲୋଚନା କରିଥିଲେ। ଜାତୀୟ ଜନଗଣନା 2027 ନେଇକରି ସାଧାରଣ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବା ଲାଗି ନୂଆପଡ଼ା ଜିଲ୍ଲା ପ୍ରଶାସନ ତରଫ ଗୋଟିଏ ବିଶାଳ ସଚେତନତା ର୍ୟାଲିର ଆୟୋଜନ କରାଯାଇଥିଲା। ଶୋଭାଯାତ୍ରାକେ ଜିଲ୍ଲାପାଳ ମଧୁସୂଦନ ଦାସ ଶୁଭାରମ୍ଭ କରିଥିଲେ। ଇତାର ସହିତ ଜିଲ୍ଲାନ ଗୋଟିଏ ହସ୍ତାକ୍ଷର ଅଭିଯାନର ବିଲ୍ ଆୟୋଜନ କରାଯାଇଥିଲା। ସମ୍ବଲପୁର ଜିଲ୍ଲା କୁଚିଣ୍ଡାନ ଚାଲିଥିବା ଗୁଦ୍ଗୁଦା ମହୋତ୍ସବ ଗଲାକାଲି ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସଂଜେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର, ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁ, ମହାନଗର ନିଗମ ଆୟୁକ୍ତ ରେହାନ ଖେତ୍ରୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମଟି ଭିନ୍ ଭିନ୍ ଜିଲ୍ଲାନୁ ଆସିଥିବା ସାଂସ୍କୃତିକ ଦଳମାନେ ନାଚ ଗୀତ ପରିବେଷଣ କରିଥିଲେ। ଏଚ୍ଡିଏନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।